ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 25 ତାରିଖ ଦିନ ମହାରାଷ୍ଟ୍ରର ଜଲଗାଓଁନୁ ଲଖପତି ଦିଦିମାନଙ୍କ ସାଙ୍ଗେ କରିବେ କଥାବାର୍ତ୍ତା। ଏ ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଲାଗି 5,000 କୋଟି ଟଙ୍କାର କରିବେ ଋଣ ମଞ୍ଜୁର। ବିଧାନସଭାର 3 ନମ୍ବର ଦିନେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚା ଦାବି ଉପରେ ହେଲା ଆଲୋଚନା। ରାଜ୍ୟସଭା ଉପନିର୍ବାଚନ ଲାଗି ଓଡ଼ିଶାର 2 ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ରହିଛି କାୟମ। ଆଉ ହୀରାକୁଦ ଜଳଭଣ୍ଡାର ବଢ଼ୁଛି ପାଇନ୍, ଖୋଲାଯାଇଛି 6ଟା ଗେଟ୍। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 25 ତାରିଖ ଦିନ ମହାରାଷ୍ଟ୍ରର ଜଲଗାଓଁନୁ ଲଖପତି ଦିଦିମାନଙ୍କ ସାଙ୍ଗେ କଥାବାର୍ତ୍ତା ହେବେ। ଇତାର ସହିତ 11 ଲକ୍ଷ ନୂଆ ଲଖପତି ଦିଦିଙ୍କୁ ସାର୍ଟିଫିକେଟ୍ ଦେବେ। ଏ ବାବଦେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ, କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ନୂଆଦିଲ୍ଲୀର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌହାନ କହିଛନ୍ ଯେ ଏହି କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ 5,000 କୋଟି ଟଙ୍କାର ବ୍ୟାଙ୍କ ଋଣ ବିଲ୍ ମଞ୍ଜୁର କରିବେ, ଯେଉଁଥିଲାଗି 25,08,000 ସଭ୍ୟ ଆଉ 2,35,400 ସ୍ୱୟଂ ସହାୟକ ଗୋଷ୍ଠୀ ଲାଭ ପାଇବେ। 34ଟା ରାଜ୍ୟ ଆଉ କେନ୍ଦ୍ରଶାସିତ ପ୍ରଦେଶର ପାଖାପାଖି 30,000 ଜାଗାନ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆ ଏହି କାର୍ଯ୍ୟକ୍ରମଟି ଯୋଡ଼ି ହେବେ ବୋଲି ଶ୍ରୀ ଚୌହାନ କହିଛନ୍। ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇକରି ଆଜି ବିଧାନସଭା ଅଧିବେଶନର ସକାଳ ବେଳା ସୁରୁଖୁରୁତି ନାଇଁ ଚାଲିଥିବାର ବେଳେ ଉପରବେଳା ଭିଲ୍ ବିରୋଧୀ ଦଳମାନେ କିଲ୍ଲାଗଗା କରିଛନ୍। ଦିନର 4 ବଜେ ଆଜି ଗୃହ କାର୍ଯ୍ୟ ମୂଲ ହେବାରଖିନ୍ ବିରୋଧୀ ବିଜେଡି ଆର୍ କଂଗ୍ରେସର ସଦସ୍ୟମାନେ ଗୃହର ମଝିକି ଆସିକରି କିଲ୍ଲାଗଗା କରିଥିଲେ। ଇତାର ଉତ୍ତରୁ ସେମାନେ କକ୍ଷତ୍ୟାଗ କରିଥିଲେ। ଦୁଇ ବିରୋଧୀ ଦଳର ଅନୁପସ୍ଥିତି ଉପରବେଳା ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚା ଦାବି ଆଲୋଚନା ହୋଇଥିଲା। ସେନ୍ତା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ବିଧାୟକମାନେ ଉଠାଇଥିବାର ପ୍ରଶ୍ନର ଉତ୍ତର ଦେଇଛନ୍। ଆଜି ସକାଳ ବେଳା ବିଜେଡି ଚିକିଟି ମଦ ମୃତ୍ୟୁ ଆଉ କଂଗ୍ରେସ ବିଧାୟକମାନେ ଇଡି ଚଢ଼ଉକୁ ନେଇକରି ଗୃହନ କିଲ୍ଲାଗଗା କରିଥିଲେ। ବିଧାନସଭା ସକାଳ ବେଳା ଖାଲି 11 ମିନିଟ୍ ଚାଲବାର ଉତ୍ତରୁ ବାଚସ୍ପତି ଉପରବେଳା ତକ ଗୃହକେ ମୁଲତବୀ ରଖିଥିଲେ। ଉପରବେଳା ଗୃହ କାର୍ଯ୍ୟ ମୂଲ ହେବାରଖିନ୍ ବିରୋଧୀ ବିଜେଡି ଆର୍ କଂଗ୍ରେସ ଚିକିଟି ମଦ ମୃତ୍ୟୁ ଘଟଣାଟି ଅବକାରୀ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିକରି ଗୃହର ମଝିକି ଆସିକରି କିଲ୍ଲାଗଗା କରିଥିଲେ। ଇତାର ଉତ୍ତରୁ ଦୁଇ ଦଳର ବିଧାୟକମାନେ କକ୍ଷତ୍ୟାଗ କରିଥିବାର ବେଳେ ବିଜେଡି ବିଧାୟକମାନେ ବିଧାନସଭା ପରିସର ନଥିବାର ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ରାଜ୍ୟର 14ଟା ଜିଲ୍ଲା ଭୂମିକମ୍ପ ପ୍ରବଣ ଜୋନ୍ 3 ଭାବେ ଚିହ୍ନଟ ହୋଇଛି ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବିଧାନସଭା ଆଇଜି ବାବଦେ ସେ କହିଛନ୍ ଯେ ଜୋନ୍ 3 ଥିବାର ଇଲାକାମାନଙ୍କୁ ଭୂମିକମ୍ପ ପ୍ରଭାବିତ ମଧ୍ୟମ କ୍ଷୟକ୍ଷତି ଜାଗା ଭାବେ ଧରାଯାଇଛି। ଏହି ଜିଲ୍ଲାମାନଙ୍କ ଭିତରେ ସମ୍ଭଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର ଆର୍ ମୟୂରଭଞ୍ଜ ରହିଛି। ରାଜ୍ୟର ଅଲଗା ଇଲାକାମାନ ନିମ୍ନ କ୍ଷୟକ୍ଷତି ସମ୍ପନ୍ନ ଭୂମିକମ୍ପ ଜୋନ୍ 2 ଭାବେ ତାଲିକାଭୁକ୍ତ ହୋଇଛି ବୋଲି ସେ କହିଛନ୍। ଗଜପତି ଜିଲ୍ଲାର 129ଟା ସମ୍ଭାବ୍ୟ ଭୂସ୍ଖଳନ ଜାଗାକେ ଚିହ୍ନଟ କରାଯାଇଛି। ସେ କହିଛନ୍ ଯେ ଭୂସ୍ଖଳନ ପ୍ରଭାବକେ କମାବା ଲାଗି ଭିନ୍ ଭିନ୍ ବିଭାଗ, ଭାରତୀୟ ପାଣିପାଗ ବିଭାଗ ଆର୍ କେରଳର ଅମୃତା ବିଶ୍ୱବିଦ୍ୟାପୀଠମ୍ ଭିତରେ ଲଗାତାର ବୈଠକ ଜରିଆ ବିଚାର ଆଲୋଚନା କରାଯାଉଛି। ଏ ବାବଦେ ଗୋଟିଏ ସର୍ଭେ ରିପୋର୍ଟ ତିଆରି କରବାରକେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆଉ ଅମୃତା ବିଶ୍ୱବିଦ୍ୟାପୀଠ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଗୃହନ ସୂଚନା ଦେଇଛନ୍। ରାଇଜେ ଏହି ଆର୍ଥିକ ବର୍ଷର ପଶୁଗଣନା କାମ ଆଇବା 1 ତାରିଖରୁ ମୂଲ ହେବା। ମତ୍ସ୍ୟ ଆଉ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏ ବାବଦେ ସୂଚନା ଦେଇକରି କହିଛନ୍ତି ଯେ ଗଲା 2019 ମସିହାତି ଶେଷ ଥର ଲାଗି ଜିଲ୍ଲାୱାରି ପଶୁଗଣନା କରାଯାଇଥିଲା। ହେଲେ ରାଇଜେ ନୂଆ ପଶୁ ଚିକିତ୍ସାଳୟ ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କର କେନ୍ସି ପ୍ରସ୍ତାବ ନାଇଁନ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ରାଜ୍ୟସଭା ଉପନିର୍ବାଚନ ଲାଗି ଗଲାକାଏଲ ବିଜେପିର ମମତା ମହନ୍ତ ଆର୍ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା ଜଗନ୍ନାଥ ପ୍ରଧାନଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ଆଇବା 27 ତାରିଖ ଭିତରେ ପ୍ରାର୍ଥୀମାନେ ତାଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ଇତାର ଉତ୍ତରୁ ଦରକାର ହେଲେ ସେପ୍ଟେମ୍ବର 3 ତାରିଖ ଦିନ ଭୋଟ ହେବା। ରାଜ୍ୟ ସରକାର ଚିକିଟି ମଦ ମୃତ୍ୟୁ ମାମଲାର ଆର୍ଡିସି ତଦନ୍ତ ଲାଗି ନିଷ୍ପତ୍ତି ନେଇଛନ୍। ଅବକାରୀ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଇ ବାବଦେ ସୂଚନା ଦେଇକରି କହିଛନ୍ତି ଯେ 2 ମାସ ଭିତରେ ମାମଲାର ତଦନ୍ତ ରିପୋର୍ଟ ତିଆରି କରବାରକେ ଆର୍ଡିସିଙ୍କୁ କୁହାଯାଇଛି। ସେ କହିଛନ୍ତି ଯେ ରାଜ୍ୟର ଭିନ୍ ଭିନ୍ ଜାଗାନ ଏଛେନ୍ ଚୋରା ମଦଭାଟି ଉପରେ ଚଢ଼ଉ ଜାରି ରହିଛି। ଏବତକ୍ ଚୋରା ମଦ କାରବାର ସାମିଲ 117 ଜଣଙ୍କୁ ଗିରଫ କରାଯାଇଛି। ଚୋରାମଦ କାରବାର ପୂରା ବନ୍ଦ କରବାରକେ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ହରିଚନ୍ଦନ କହିଛନ୍। ସିଆଡ଼େ ଏହି ଘଟଣାଟି ଦୁଇଜଣ ଅବକାରୀ ଅଧିକାରୀଙ୍କୁ ନିଲମ୍ବର କରାଯାଇଥିବା ବେଳେ ଅଧୀକ୍ଷକଙ୍କୁ ବଦଲି କରାଯାଇଛି। ଏହି ଘଟଣାଟି ଗଲା ସଞ୍ଜବେଳେ 8 ଜଣଙ୍କର ଜୀବନ ଯାଇଛି। ଡାକ୍ତରଖାନାନ ଏଛେନ୍ ଭିଲ୍ 13 ଜଣ ଚିକିତ୍ସାଧୀନ ଥିବାର ଜଣାପଡ଼ିଛି। ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଥି 2026-27 ତକ୍ ଦେଶରେ 1 କୋଟି ଆବାସିକ କୋଠାକେ ସୌରଶକ୍ତି ପ୍ୟାନେଲ ସଂଯୋଗ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥି ଓଡ଼ିଶାନ 3 ଲକ୍ଷ ଘରକେ ସୌରଶକ୍ତି ସୁବିଧା ସହିତ ଯୋଡ଼ବାର ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 25 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 113 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ ଥି ପ୍ରଧାନମନ୍ତ୍ରୀ ଲୋକଠାନୁ ଆଇବା 23 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800-11-7800 କେ ଡାଏଲ କରିକି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀ ଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ଆଇବା ମାସ 5 ତାରିଖ ଦିନ ପବିତ୍ର ଗୁରୁଦିବସ ପାଳନ କରବାର ଆଉ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦିଆଯିବାର କାର୍ଯ୍ୟକ୍ରମ ବାବଦେ ସୁବର୍ଣ୍ଣପୁର ଜିଲ୍ଲାନ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କର ଅଧ୍ୟକ୍ଷତାରେ ହୋଇଥିବାର ବୈଠକଟି ଇ ବଛର ଦିଆଯାଉଥିବାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାଟି ସୁବର୍ଣ୍ଣପୁର ଜିଲ୍ଲାନ 656 ଜଣରୁ ଅଧିକ ଛାତ୍ରଛାତ୍ରୀ ଏହି ପୁରସ୍କାର ପାଇବାର ଲାଗି ଯୋଗ୍ୟ ବିବେଚିତ ହୋଇଥିବାର ଜଣାପଡ଼ିଛି। ସେନ୍ତା ଜିଲ୍ଲାର 27 ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତ୍ତି ପୁରସ୍କାର ଭିଲ୍ ଦିଆଯିବା। ଜିଲ୍ଲାସ୍ତରଟି ପୁରସ୍କାର 10,000 ଟଙ୍କା, ବ୍ଲକସ୍ତରଟି 5,000 ଆର୍ ମେରିଟ୍ ସ୍କଲାରସିପ୍ ଲାଗି 50,000 ଟଙ୍କା ଦିଆଯିବା। ଏହି କାର୍ଯ୍ୟକ୍ରମ ଜିଲ୍ଲାସ୍ତରଟି ଦିନର 10 ବଜେ ମୂଲ ହେବା। ସମ୍ବଲପୁର ସହରର ଅଇଁଠାପାଲି ପାଖର 33 କେଭି ଫିଡର ଲାଇନ୍ର ଦେଖରେଖ କାମ ଲାଗି ଆଇବା ଶନିବାର ଦିନ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ସମ୍ବଲପୁର ସହରର ଅଇଁଠାପାଲି, କାଇଁସିର, ଭାଲୁପାଲି, ବୁଢ଼ାରଜା, ପ୍ରଧାନପଡ଼ା, ଅନୁଗୁଲିଆପଡ଼ା, ଏସ୍ଆର୍ଆଇଟି କଲୋନୀ, ଜଗନ୍ନାଥ କଲୋନୀ, ଫାଟକ, ଚେରୁଆପଡ଼ା, ବଲବସପୁର, ସମଲେଇ ମନ୍ଦିର ଏରିଆ, ପଟ୍ଟନାୟକପଡ଼ା, ଲେବର କଲୋନୀ, ମୁଦିପଡ଼ା, ରେଲୱେ କଲୋନୀ, ବଡ଼ବଜାର, ବଙ୍ଗାଲିପଡ଼ା, ଲକ୍ଷ୍ମୀଡୁଙ୍ଗରି, ଦୁର୍ଗାପାଲି, ସହଯୋଗନଗର, ରେମେଡ, ବରେଇପାଲି ଆର୍ କ୍ଷେତ୍ରାଜପୁର ଆର୍ ତାର ଆଖରପାଖର ଇଲାକାନ ସେଦିନ ସକାଳର 8 ବଜୁ ଦିନର 2 ବଜେ ତକ୍ ପାୱାର କଟ୍ ହେବା। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଜିଲ୍ଲା ପ୍ରଶାସନ ତରଫ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ କୁମାର ଡନସନା ଆର୍ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗ ଦେଇକରି ଚାରାରୋପଣ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସରନ ଜାତୀୟ ସେବା ଯୋଜନା ତରଫ 7 ଦିନ ହେଲା ଚାଲିଥିବାର ମେଗା ବୃକ୍ଷରୋପଣ ଶିବିର ଉଦ୍ଯାପିତ ହୋଇଯାଇଛି। ଏହି ସମୟଟି 200 ଫଲ ଚାରା ଲଗାଯାଇଛି। ସେନ୍ତା ଖଡ଼ିଆଲ ବ୍ଲକର ଚନାବେଡ଼ା ଗ୍ରାମ ପଞ୍ଚାୟତ ନ 1,000 ଚାରା ଲଗାବାର କାମର ଶୁଭାରମ୍ଭ କରାଯାଇଛି। ଖଡ଼ିଆଲ ବ୍ଲକର 26 ପଞ୍ଚାୟତ ନ 26,000 ଚାରା ରୋପଣ କରବାର ଲାଗି ଲକ୍ଷ୍ୟ ରଖାଯାଇଛି। ହୀରାକୁଦ ଜଳଭଣ୍ଡାରକେ ଉପର ମୁଡ଼ୁ ପାଏନ ଆସୁଥିବାରୁ ଜଳସ୍ତର ବଢ଼ୁଛି। ସେଥିଲାଗି 6 ସ୍ଲୁଇସ୍ ଗେଟ୍ ଖୋଲାଯାଇକରି ମହାନଦୀକେ ପାଏନ ଛଡ଼ାଯାଉଛି। ଜଳଭଣ୍ଡାରକେ ଫି ସେକେଣ୍ଡ ଥି 98,905 ଘନଫୁଟ ପାଏନ ଆସୁଥିବାର ବେଲ୍କେ 6 ଗେଟ୍, ପାୱାର ଚ୍ୟାନେଲ ଆର୍ ଭିନ୍ ଭିନ୍ କେନାଲ ଦେଇକରି 132,043 ଘନଫୁଟ ପାଏନ ଛଡ଼ାଯାଉଛି। ଆଜି ଉପରବେଳା 6 ବଜେ ତକ୍ ଜଳଭଣ୍ଡାରର ଜଳସ୍ତର 621.4 ଫୁଟ ରହିଥିଲା। ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା 4 ଦିନ ତକ୍ ମଧ୍ୟମରୁ ଜବର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଝାଡ଼ଖଣ୍ଡ ଆର୍ ତାର ଆଖପାଖର ଇଲାକାଥି ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଆଇବା 24 ଘଣ୍ଟା ଭିତରେ ଜବର ବର୍ଷା ଆର୍ ଚଡ଼କ ମାରବାର ସମ୍ଭାବନା ଥିବାରୁ 15 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 25 ତାରିଖ ଦିନ ମହାରାଷ୍ଟ୍ରର ଜଲଗାଓଁନୁ ଲଖପତି ଦିଦିମାନଙ୍କର ସାଙ୍ଗେ କରିବେ କଥାବାର୍ତ୍ତା। ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଲାଗି 5,000 କୋଟି ଟଙ୍କାର କରିବେ ଋଣ ମଞ୍ଜୁର। ବିଧାନସଭାର 3 ନମ୍ବର ଦିନେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚା ଦାବି ଉପରେ ହେଲା ଆଲୋଚନା। ରାଜ୍ୟସଭା ଉପନିର୍ବାଚନ ଲାଗି ଓଡ଼ିଶାର 2 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ରହିଛି କାଏମ। ଆଉ ହୀରାକୁଦ ଜଳଭଣ୍ଡାର ବଢ଼ୁଛି ପାଇଁ ଖୋଲାଯାଇଛି 6 ଗେଟ୍। ଆଜର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।